ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଇଟାଲୀ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରଶାନ୍ତ ମହାସାଗରୀୟ ଓ ଭୂମଧ୍ୟସାଗରୀୟ ଅଞ୍ଚଳରେ ସହଭାଗିତା ବୃଦ୍ଧି ପାଇଁ ଭାରତ ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଦିଆଯାଇଥିବା ଗ୍ରେସ୍ ମାର୍କ ପ୍ରତ୍ୟାହୃତ. ଏହି ପରୀକ୍ଷାରେ କୌଣସି ଅନିୟମିତତା ହୋଇନାହିଁ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ମାମଲାରେ ବିଭିନ୍ନ ଜିଲ୍ଲାର 67ରୁ ଅଧିକ ସ୍ଥାନରେ ଚଢ଼ାଉ କଲା ସିବିଆଇ. ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି ମିଳିତ ବିବୃତ୍ତିକୁ ଖଣ୍ଡନ କଲା ଭାରତ. ଏବଂ ନେପାଳର କାଠମାଣ୍ଡୁଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଆନ୍ତର୍ଜାତିକ ପର୍ଯ୍ୟଟନ ମେଳା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଓ ଭୂମଧ୍ୟସାଗରୀୟ ଅଞ୍ଚଳରେ ସହଭାଗିତା ବୃଦ୍ଧି ପାଇଁ ଭାରତ ପ୍ରତିଶ୍ରତିବଦ୍ଧ. G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆଜି ଇଟାଲୀ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ସେ ଇଟାଲୀ ଗସ୍ତରେ ଯାଉଛନ୍ତି. କ୍ରମାଗତ ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ. ସେ କହିଛନ୍ତି ଗତବର୍ଷ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଦୁଇଥର ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଅଧିକ ଫଳପ୍ରସୂ ହୋଇଥିଲା. ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କ ସହ କୃତ୍ରିମ ବୁଦ୍ଧିମତା, ଶକ୍ତି ତଥା ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତ ଅଧ୍ୟକ୍ଷତାରେ ଆୟୋଜିତ G20 ସମ୍ମିଳନୀରେ ଆଲୋଚନାର ବିଷୟ ରହିଥିବା ଅନେକ ପ୍ରସଙ୍ଗ ଆଗାମୀ G7 ଶିଖର ବୈଠକ ଅବସରରେ ସ୍ଥାନିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି. ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ 1563 ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କକୁ ପ୍ରତ୍ୟାହୃତ କରାଯାଇଛି. ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର କୋର୍ଟକୁ ଏହା ଅବଗତ କରିଛନ୍ତି. କୋର୍ଟରେ ମଧ୍ୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି ସେହି ପରୀକ୍ଷାର୍ଥୀମାନେ ଆଗାମୀ 23 ତାରିଖରେ ଅନୁଷ୍ଠିତ ହେଉଥିବା ପୁନଃ ପ୍ରବେଶିକା ପରୀକ୍ଷା ଦେଇପାରିବେ। June 30 ସୁଦ୍ଧା ଏହି ପରୀକ୍ଷାର ଫଳ ପ୍ରକାଶ ପାଇବ। ପୁନଃ ପରୀକ୍ଷା ଦେଉନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଗ୍ରେସ୍ ମାର୍କ ବିନା ମାର୍କସିଟ୍ ପ୍ରଦାନ କରାଯିବ। ଏ ନେଇ ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରାଯିବ ଏବଂ ଗ୍ରେସ୍ ମାର୍କ ଦିଆଯାଇଥିବା ସମସ୍ତ 1563 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ପ୍ରତ୍ୟାହାର ଏବଂ ପୁନଃ ପରୀକ୍ଷା ନେଇ ଇମେଲ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ମାମଲାର ଶୁଣାଣି ସମୟରେ ନିଟ୍ କାଉନ୍ସେଲିଂ ଉପରେ କୌଣସି ଅନ୍ତରୀଣ ରହିତାଦେଶ ଦେବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ କୌଣସି ଅନିୟମିତତା ହୋଇନାହିଁ। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ନେଇ କୌଣସି ପ୍ରମାଣ ମଧ୍ୟ ହସ୍ତଗତ ହୋଇନାହିଁ। ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପ୍ରତିଶ୍ରତି ଦେଇ ସେ କହିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ନ୍ୟାୟ ମିଳିବ। ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ମାମଲା ବିଚାରାଧୀନ ରହିଛି। ସରକାର ତାଙ୍କ ପକ୍ଷ ସୁପ୍ରିମକୋର୍ଟରେ ରଖିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଶିକ୍ଷାବିତ୍କୁ ନେଇ ଏକ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଉପରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଅର୍ଥ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ସୀତାରମଣ ବଜେଟ୍ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ବିଭିନ୍ନ ଜିଲ୍ଲାର 67ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଗତବର୍ଷ ଓଡ଼ିଶା ଡାକମଣ୍ଡଳରେ ଗ୍ରାମୀଣ ଡାକସେବକ ପରୀକ୍ଷାରେ 1382 ପଦବୀ ପାଇଁ ପରୀକ୍ଷା ହୋଇଥିଲା। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା 10ମ ପାସ୍ ରଖାଯାଇଥିଲା। ସାର୍ଟିଫିକେଟ୍ ଯାଞ୍ଚ ସମୟରେ 63 ଜଣ ପରୀକ୍ଷାର୍ଥୀ ନକଲି 10ମ ପାସ୍ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିବା ପରେ ଭୁବନେଶ୍ୱରସ୍ଥିତ ଡାକସେବା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଏହା ଆଧାରରେ 63 ଜଣ ପରୀକ୍ଷାର୍ଥୀ, ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ସମେତ ଆଉ କିଛି ବ୍ୟକ୍ତିବିଶେଷଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ଅଭିଯାନରେ 104 ଜଣ ସିବିଆଇ ଅଧିକାରୀ ଏବଂ ଅନ୍ୟ ବିଭାଗର 82 ଜଣଙ୍କୁ ମିଶାଇ ମୋଟ 204 ଜଣରୁ ଅଧିକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଗତ 7 ତାରିଖରେ ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି ମିଳିତ ବିବୃତ୍ତିକୁ ଭାରତ ଖଣ୍ଡନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ। ଏହି ପ୍ରସଙ୍ଗରେ କାହାର ବି କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ହେଉଥିବା କାର୍ଯ୍ୟକଳାପ ଏବଂ ପ୍ରକଳ୍ପ ବିଷୟକୁ ନେଇ ଉଭୟ ଦେଶ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା। ତେବେ ସେଥିରେ ପାକିସ୍ତାନ ଜବରଦଖଲ ତଥା ବେଆଇନ ଭାବରେ ରଖିଥିବା ଭାରତର ସାର୍ବଭୌମ ଅଞ୍ଚଳକୁ ଦର୍ଶାଯାଇଛି, ଯାହାକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରୁଛି। ପାକିସ୍ତାନ ସେହି ବେଆଇନ ଦଖଲକୁ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶର ପଦକ୍ଷେପକୁ ଭାରତ ଦୃଢ଼ ବିରୋଧ କରେ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭାରତବର୍ଷରେ ଜାତୀୟ ଶିକ୍ଷାନୀତିକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ନବଗଠିତ ବିଜେପି ସରକାର ସହଯୋଗରେ ଓଡ଼ିଶାରେ ପିଏମ୍ ଶ୍ରୀ ସ୍କୁଲ୍ ଏବଂ ପିଏମ୍ ଉଷାକୁ କାର୍ଯ୍ୟକାରୀ ସହ ଶିକ୍ଷା ଭିଭିଭୂମିକୁ ସୁଦୃଢ଼ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଦେଶର ନୂଆପିଢ଼ିଙ୍କୁ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ଲାଗି ପ୍ରସ୍ତୁତ କରିବାକୁ ଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ବୋଲି ସେ କହିଛନ୍ତି। 2047 ମସିହାରେ ଭାରତ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଏହି ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ସାକାର ହେବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ନାଗପୁର ସହର ନିକଟବର୍ତ୍ତୀ ହିଙ୍ଗନା ତାଲୁକା ଅନ୍ତର୍ଗତ ଧମନାଠାରେ ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି 6 ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ହୋଇଥିବା ଏହି ବିସ୍ଫୋରଣ ଘଟଣାରେ ଅନ୍ୟ 4 ଜଣ ଆହତ ହୋଇଛନ୍ତି। ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ନାଗପୁରଠାରେ ତାଙ୍କୁ ଆଜି ପ୍ରଦାନ କରାଯିବାକୁ ଥିବା ନାଗରିକ ସମ୍ଭର୍ଦ୍ଧନା ସମାରୋହକୁ ବାତିଲ କରିବାକୁ ସେ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ରାସନ କାର୍ଡକୁ ଆଧାର ସହ ସଂଯୋଗ କରିବା ନିମନ୍ତେ ସମୟସୀମା ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ସମୟସୀମା ଆସନ୍ତା ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଥିଲା। 2017 ଫେବୃୟାରୀରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଲାଭ ପାଇବା ପାଇଁ ରାସନ କାର୍ଡକୁ ଆଧାର ସହ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଥିଲା। ଏହି ସମ୍ପର୍କିତ ବିଜ୍ଞପ୍ତି ଅନୁଯାୟୀ ହିତାଧିକାରୀଙ୍କୁ ରାସନ କାର୍ଡ ଆଧାର ସହ ସଂଯୋଗ କରିବାକୁ ପଡ଼ିବ। ଯଦି ଆଧାର ନ ଥାଏ ତେବେ ହିତାଧିକାରୀଙ୍କୁ ଏଥିପାଇଁ ଆବେଦନ ମଧ୍ୟ କରିବାକୁ ପଡ଼ିବ। ଜାତିସଂଘ କହିଛି, ଗତବର୍ଷ ଆରମ୍ଭରୁ ଗତ ମେ ମାସ ମଧ୍ୟରେ ବିଶ୍ୱରେ 12 କୋଟିରୁ ଅଧିକ ଲୋକ ବାଧ୍ୟତାମୂଳକ ବିସ୍ଥାପନ ଜୀବନ ବିତାଉଥିଲେ। ମିଳିତ ଜାତିସଂଘ ଶରଣାର୍ଥୀ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଗତବର୍ଷ ଶେଷ ସୁଦ୍ଧା ପ୍ରାୟ 11 କୋଟି 70 ଲକ୍ଷରୁ ଅଧିକ ଲୋକ ବାଧ୍ୟତାମୂଳକ ଭାବେ ବିସ୍ଥାପିତ ହୋଇଥିଲେ। ବିଭିନ୍ନ ଅସାମାଜିକ କାର୍ଯ୍ୟ, ଗଣ୍ଡଗୋଳ, ହିଂସାତ୍ମକ ଘଟଣା, ମାନବାଧିକାର ଉଲ୍ଲଙ୍ଘନ ଆଦି ବିଭିନ୍ନ ପ୍ରସଙ୍ଗରେ ଜଡ଼ିତ ଥିବା ଅଭିଯୋଗରେ ସେମାନେ ଏଭଳି ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ। ଜାତିସଂଘ ଶରଣାର୍ଥୀ ସଂସ୍ଥାର ଉଚ୍ଚାୟୁକ୍ତ ଫିଲିପୋ ଗ୍ରଣ୍ଡି କହିଛନ୍ତି, ଏହିଭଳି ପ୍ରସଙ୍ଗ ଯୋଗୁଁ ବିସ୍ଥାପିତ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ମ୍ୟାମାର, ଆଫଗାନିସ୍ତାନ, ୟୁକ୍ରେନ୍, ପାଲେଷ୍ଟାଇନ୍, କଙ୍ଗୋ, ସୋମାଲିଆ, ହାଇତି, ସିରିଆ ଏବଂ ଆର୍ମେନିଆ ଦେଶର ନାଗରିକ ଏଭଳି ପରିସ୍ଥିତିରେ ଜୀବନ ବିତାଉଥିଲେ ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ପର୍ଯ୍ୟଟନ ମେଳା ଆସନ୍ତାକାଲିଠାରୁ ନେପାଳର କାଠମାଣ୍ଡୁଠାରେ ଆରମ୍ଭ ହେବ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ନିରନ୍ତର ବିକାଶ ଏବଂ ବିଭିନ୍ନ ଦେଶ ମଧ୍ୟରେ ସାଂସ୍କୃତିକ ସହାବସ୍ଥାନ ବୃଦ୍ଧି ଲକ୍ଷ୍ୟରେ ଏହି ମେଳାର ଆୟୋଜନ କରାଯାଇଛି। ଏଥିରେ 16 ରାଷ୍ଟ୍ର ଅଂଶଗ୍ରହଣ କରୁଛନ୍ତି। ଭାରତ ଏବଂ ଆୟୋଜକ ନେପାଳକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକ ମଧ୍ୟରେ କୋରିଆ, ତାଇୱାନ, ସିଙ୍ଗାପୁର, ମାଳଦ୍ୱୀପ, ଆମେରିକା, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, ଚୀନ, ଥାଇଲାଣ୍ଡ, ଦୁବାଇ, ବାଂଲାଦେଶ, ଭିଏତନାମ, ମାଲେସିଆ ଏବଂ ଭୁଟାନ ଅଛନ୍ତି। ଏହି ମେଳାରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ 150ରୁ ଉର୍ଦ୍ଧ୍ୱ ମଣ୍ଡପ ପ୍ରତିଷ୍ଠା କରାଯାଉଛି। ଇଟାଲୀ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରଶାନ୍ତ ମହାସାଗରୀୟ ଓ ଭୂମଧ୍ୟସାଗରୀୟ ଅଞ୍ଚଳରେ ସହଭାଗିତା ବୃଦ୍ଧି ପାଇଁ ଭାରତ ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଦିଆଯାଇଥିବା ଗ୍ରେସ୍ ମାର୍କ ପ୍ରତ୍ୟାହୃତ, ଏହି ପରୀକ୍ଷାରେ କୌଣସି ଅନିୟମିତତା ହୋଇନାହିଁ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ମାମଲାରେ ବିଭିନ୍ନ ଜିଲ୍ଲାର 67ରୁ ଅଧିକ ସ୍ଥାନରେ ଚଢ଼ାଉ କଲା ସିବିଆଇ। ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି ମିଳିତ ବିବୃତ୍ତିକୁ ଖଣ୍ଡନ କଲା ଭାରତ। ଏବଂ ନେପାଳର କାଠମାଣ୍ଡୁଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଆନ୍ତର୍ଜାତିକ ପର୍ଯ୍ୟଟନ ମେଳା।